ମୋ ନାଁ ଶୁଭଲକ୍ଷ୍ମୀ ସାହୁ, ମୁଁ ବାଲତୋଟା ସାହିର ଜଣେ କିଶୋର ବାଳିକା କହୁଛି, 38 ନମ୍ବର ୱାର୍ଡର। ଆମ ଘର ପାଖରେ ଜଣେ ମା ତାଙ୍କର ପୋଲିଓ ଥିବାରୁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତ ଆମ ଘର ପାଖରେ ଥିବାରୁ ଆମେ ତାଙ୍କୁ ବହୁତ ସାହାଯ୍ୟ କରୁଛୁ। ତେଣୁ ଏମିତିକି ତାଙ୍କ ଘରେ କିଛି କୌଣସି ସଦସ୍ୟ ନଥିଲେ ବାଥରୁମ୍ ଯିବାରେ ହେଲ୍ପ କରୁଛୁ, କିମ୍ବା ମେଡିକାଲ ଯିବାରେ ହେଲ୍ପ କରୁଛୁ, ପାଣି ଦରକାର ଥିଲେ ତାଙ୍କୁ ହେଲ୍ପ କରୁଛୁ, ଖାଇବାରେ ହେଲ୍ପ କରୁଛୁ। ଯଦି ବି ଆପଣଙ୍କ ଘର ପାଖରେ ସେମିତି କେହି ରହୁଛନ୍ତି ତ ଆପଣ ତାକୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।